ଜୁହସୁଅ ଏଗାର ପର୍ବ ଅନନ୍ତର ହାତସର ରାଜା ଜାବିନ୍ ସେହି ବିଷୟ ଶୁଣନ୍ତେ ସେ ମାକଦନର ରାଜା ଜାବବ୍ ଓ ସିମ୍ରନର ରାଜା ଅକ୍ସଫର ରାଜା ନିକଟକୁ ପୁଣି ଉତ୍ତରଦେଶୀୟ ପର୍ବତରେ କିନ୍ନେତର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜଗଣ ନିକଟକୁ ଅର୍ଥାତ୍ ପୂର୍ବ ଓ ପଶ୍ଚିମ ଦେଶୀୟ କିଣାଣିମାନଙ୍କର ଓ ଇମରୀୟମାନଙ୍କର ଓ ହିତୀୟମାନଙ୍କର ଓ ପିରିସୀୟମାନଙ୍କର ଓ ପର୍ବତସ୍ଥ ଜିବୁସୀୟମାନଙ୍କର ହର୍ମୋନର ଅଧସ୍ଥିତ ମିସ୍ପ୍ରି ଦେଶୀୟ ହିଦିୟମାନଙ୍କ ନିକଟକୁ ଲୋକ ପଠାଇଲେ। ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ର ତୀରସ୍ଥ ବାଲୁକାତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ୱ ଓ ରଥେ ସଂଜ୍ଞା ନେଇ ବାହାର ହେଲେ। ପୁଣି ଏ ସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରମ୍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣୀ ସ୍ଥାପନ କଲେ। ତେଣୁ ସଦାପ୍ରଭୁ ଜୁହସୁଙ୍କୁ କହିଲେ, ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ, କାରଣ କାଲି ଏହି ସମୟରେ ଆମ୍ଭେ ସେ ସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା। ତୁମେ ସେମାନଙ୍କ ଅଶ୍ୱଗଣର ପାଦ ଶିରା କାଟିବ ଓ ସେମାନଙ୍କ ରଥ ସବୁ ଅଗ୍ନିରେ ଦଗ୍ଧ କରିବ। ପୁଣି ଜୁହସୁଅ ଓ ସମସ୍ତ ଯୋଦ୍ଧା ମେରମ୍ ଜଳାଶୟ ନିକଟରେ ଅକସ୍ମାତ୍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ। ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସିଦୋନ ଓ ମିସ୍ତ୍ରିଫତ୍ ମୟମ୍ ପର୍ଯ୍ୟନ୍ତ ପୂର୍ବ ଦିଗରେ ମିସ୍ପ୍ରିର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘୋଡ଼ାଇ ନେଲେ। ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବା ଯାଏଁ ସେମାନଙ୍କୁ ସଂହାର କଲେ। ଆଉ ଜୁହସୁଅ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କର୍ମ କଲେ। ସେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥ ସବୁ ଅଗ୍ନିରେ ଦଗ୍ଧ କଲେ। ସେହି ସମୟରେ ଜୁହସୁଅ ଫେରିଆସି ହାତସର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ୍ଗରେ ଆଘାତ କଲେ। ପୂର୍ବକାଳରେ ହାତସର ସେହିସବୁ ରାଜ୍ୟ ମସ୍ତକ ଥିଲା, ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀକୁ ଖଡ୍ଗଧାରରେ ଆଘାତ କରି ବର୍ଜିତ ରୂପେ ବିନାଶ କଲେ। ନିଶ୍ୱାସ ପ୍ରଶ୍ୱାସ ଧାରି କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାତସରକୁ ଅଗ୍ନିରେ ଦଗ୍ଧ କଲେ। ପୁଣି ଜୁହସୁଅ ସେହି ରାଜଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୂଷାଙ୍କ ଆଜ୍ଞାନୁସାରେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ବର୍ଜିତ ରୂପେ ବିନାଶ କଲେ। ମାତ୍ର ଆପଣା ଆପଣା ଟିକର ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାତସର ବିନୁ ଆଉ କୌଣସି ନଗର ଇସ୍ରାଏଲ ଦଗ୍ଧ କଲେ ନାହିଁ, ତାହା ଜୁହସୁଅ ଦଗ୍ଧ କଲେ। ଆଉ ଇସ୍ରାଏଲ ସନ୍ତାନଗଣ ସେସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣକୁ ଆପଣାମାନଙ୍କ ନିମନ୍ତେ ଲୁଟ୍ କରିନେଲେ, ମାତ୍ର ନିଶେଷ ରୂପେ ବଧ କରିବା ଯାଏଁ ସେମାନେ ଖଡ୍ଗଧାରରେ ପ୍ରତ୍ୟେକ ମନୁଷ୍ୟକୁ ଆଘାତ କଲେ। ପୁଣି ସେମାନେ ନିଶ୍ୱାସ ପ୍ରଶ୍ୱାସ ଧାରି କାହାକୁ ଅବଶିଷ୍ଟ ରଖିଲେ ନାହିଁ। ସଦାପ୍ରଭୁ ଆପଣା ସେବକ ମୂଷାଙ୍କୁ ଯେ ରୂପ ଆଜ୍ଞା ଦେଇଥିଲେ ସେ ରୂପ ମୂଷା ଜୁହସୁଅଙ୍କୁ ଆଜ୍ଞା ଦେଲେ, ଆଉ ଜୁହସୁଅ ତଦନୁସାରେ କର୍ମ କଲେ। ସଦାପ୍ରଭୁ ମୂଷାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ। ଏହି ରୂପେ ଜୁହସୁଅ ସେସବୁ ପ୍ରଦେଶ, ସେଠାରେ ପର୍ବତମୟ ଦେଶ ଓ ସମସ୍ତ ଦକ୍ଷିଣାଞ୍ଚଳ ଓ ଗୋସନର ସମସ୍ତ ପ୍ରଦେଶ, ତଳଭୂମି ଓ ପଦାଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳଭୂମି, ସେୟରଗାମୀ ହାଲକ ପର୍ବତଠାରୁ ହର୍ମନ ପର୍ବତର ନିଚସ୍ଥ ଲିବାନନ ସମସ୍ତଳୀରେ ଥିବା ଗାଲଗାଦ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ। ପୁଣି ସେ ସେମାନଙ୍କର ସମସ୍ତ ରାଜାଙ୍କୁ ଧରି ଆଘାତପୂର୍ବକ ବଧ କଲେ। ଜୁହସୁଅ ସେହି ରାଜାମାନଙ୍କର ସଙ୍ଗେ ଅନେକ ଦିନ ଯୁଦ୍ଧ କଲେ। ଗିବିଓନ ନିବାସୀ ହିଦିୟ ଲୋକମାନଙ୍କ ଛଡ଼ା ଆଉ କୌଣସି ନଗରୀୟ ଲୋକମାନେ ଇସ୍ରାଏଲ ସନ୍ତାନଗଣ ସଙ୍ଗରେ ସନ୍ଧି କଲେ ନାହିଁ। ସେମାନେ ଯୁଦ୍ଧ କରି ଅନ୍ୟ ସମସ୍ତ ହସ୍ତଗତ କଲେ, କାରଣ ସେମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଆସି ଯେପରି ବର୍ଜିତ ରୂପେ ବିନଷ୍ଟ ହୋଇ ଦୟା ନ ପାଇବେ, ମାତ୍ର ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଉଚ୍ଛିନ୍ନ ହେବେ, ଏଥିନିମନ୍ତେ ସେମାନଙ୍କ ହୃଦୟ କଠିନ କରିବାକୁ ସଦାପ୍ରଭୁଙ୍କର ମାନସ ଥିଲା। ଆଉ ସେହି ସମୟରେ ଜୋସୁଆ ଆସି ପର୍ବତମୟ ଦେଶରୁ, ହିବ୍ରଣରୁ, ଦବିରରୁ, ଅନାବରୁ ଓ ଜିଉଦାରା ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକ୍ୟମାନଙ୍କୁ ଉଚ୍ଛିନ୍ନ କଲେ। ଜୁହସୁଅ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ। ଇସ୍ରାଏଲ ସନ୍ତାନଗଣ ଦେଶରେ ଅନାକ୍ୟମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ, କେବଳ ଘସାରେ, ଗାଥ ଓ ଅସ୍ଦଦ୍ରେ କେହି କେହି ରହିଲେ। ଏହି ରୂପେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯୁଓସୁଅ ସେ ସମସ୍ତ ଦେଶ ହସ୍ତଗତ କଲେ ଓ ଯୁଓସୁଅ ପ୍ରତ୍ୟେକ ବଂଶର ବିଭାଗ ଅନୁସାରେ ଅଧିକାର କରିବାକୁ ଇସ୍ରାଏଲ୍ଙ୍କୁ ତାହା ଦେଲେ, ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।